ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ତର୍ପଣ କୁମାର ପ୍ରଧାନ। ରାଇଜେ ଆଜି ଦୁଇ ନମ୍ବର ଖେପ ଭୋଟ ହେବା। ଇ ଖେପେ ରାଜ୍ୟର ପାଞ୍ଚଟା ସଂସଦୀୟ କ୍ଷେତ୍ର ସୁନ୍ଦରଗଡ଼, ବରଗଡ଼, ବଲାଙ୍ଗୀର, କନ୍ଧମାଲ ଆର୍ ଆସ୍କା ଆଉ ଇତାର ଅଧୀନତି ଥିବାର 35 ବିଧାନସଭା ଆସନ ଲାଗି ଭୋଟ ନିଆଯିବା। ସମ୍ବେଦନଶୀଲ ବୁଥମାନଙ୍କେ ସକାଳର 7 ମତଦାନ ମୂଲ ହେଇକରି ଉପରବେଳା 4 ତକ ଚାଲବା। ସେନ୍ତା ବାକି ବୁଥମାନଙ୍କେ ସଞ୍ଜର 6 ମତଦାନ ଶେଷ ହେବାର୍କେ ଥିବାର ବେଳେ କେତେଟା ବୁଥ୍ନ 5 ତକ ଭୋଟ ନିଆଯିବା। ଇ କ୍ଷେପେ 5 ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ମୋଟ 40 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାର ବେଳେ 35 ବିଧାନସଭା ଆସନ ଲାଗି 265 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍। ଏଥି ମୋଟ 79,69,887 ଭୋଟର ରହିଛନ୍। ଇ କ୍ଷେପେ ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ଲଢ଼ୁଥିବାର କଣ୍ଟାବାଞ୍ଜି ଆର୍ ହିଞ୍ଜିଲି ବିଧାନସଭା ଆସନ ଭୋଟ ହେବା। ଭୋଟ୍କେ ନଜରଥି ରଖିକରି ସୁରକ୍ଷା ବନ୍ଦୋବସ୍ତ ଲାଗି 33,000 ସୁରକ୍ଷାକର୍ମୀ ନିୟୋଜିତ ହୋଇଛନ୍। ଏତାର ସହିତ ବଲାଙ୍ଗୀର, ବରଗଡ଼, ବୌଦ୍ଧ ଆର୍ କନ୍ଧମାଳ ଜିଲ୍ଲାର ନକ୍ସଲ ଅଧ୍ୟୁଷିତ ଇଲାକାର 556 ବୁଥ୍ନୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ ଷଡ଼ଙ୍ଗୀ କହିଛନ୍। ଦେଶର 5 ଖେପର ଭୋଟ୍ ଆୟୋଜ ହେବା। ଏଥି ଓଡ଼ିଶା, ବିହାର, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ଉତ୍ତରପ୍ରଦେଶ ଆର୍ ପଶ୍ଚିମବଙ୍ଗ ରାଜ୍ୟ ସହିତ ଜମ୍ମୁ କାଶ୍ମୀର ଆର୍ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳର 49 ଲୋକସଭା ଆସନ ଲାଗି ଭୋଟ୍ ନିଆଯିବା। ଭୋଟ୍ ଲାଗି 94,732 ମତଦାନ କେନ୍ଦ୍ର ରଖାଯାଇଛି। ବିଜେପିର ବରିଷ୍ଠ ନେତା ଆର୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଉ କିଛି ସମୟ ଆଉଥରୁ ପୁରୀ ନ ପହଞ୍ଚିବେ। ପହେଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦର୍ଶନ କରିବେ। ଇତାରୁତୁରୁ ଦଳୀୟ ପ୍ରାର୍ଥୀଙ୍କ ଲାଗି ନିର୍ବାଚନୀ ପ୍ରଚାର କରବାର ସହିତ ରୋଡ୍ ଶୋ କରିବେ। ଶ୍ରୀମନ୍ଦିରନୁ ମେଡିକାଲ ଛକ ତକ୍ ଇ ରୋଡ୍ ଶୋ ହେବା। ଇତାରୁତୁରୁ ପ୍ରଧାନମନ୍ତ୍ରୀ ଅନୁଗୁଳ ଯାଇକରି ନାଲକୋ ଷ୍ଟାଡିୟମ୍ନ ବିଜେପି ତରଫୁ ହେବାର୍କେ ଥିବାର ବିଜୟ ସଂକଳ୍ପ ସମାବେଶଟି ଯୋଗଦେବେ। ସେନୁ ଫେରିକରି କଟକର ବାଲିଯାତ୍ରା ପଡ଼ିଆନ ପ୍ରଧାନମନ୍ତ୍ରୀ ଗୋଟିଏ ସାଧାରଣ ସଭାକେ ସମ୍ବୋଧନ କରବାର କାର୍ଯ୍ୟକ୍ରମ ରହିଛେ। ପ୍ରଧାନମନ୍ତ୍ରୀଙ୍କର ଏହି ଗସ୍ତ ଲାଗି ଭୁବନେଶ୍ୱର, ପୁରୀ, ଅନୁଗୁଳ ଆର୍ କଟକନ କଡ଼ା ସୁରକ୍ଷା ବନ୍ଦୋବସ୍ତ କରାଯାଇଛେ। ଏନୁ ଜଣାଇ ଦିଆଯାଇପାରେ ଯେ ପ୍ରଧାନମନ୍ତ୍ରୀ 2 ଓଡ଼ିଶା ଗସ୍ତେ ଆସିକରି ଗଲାକାଲି ସଞ୍ଜର 6:30 ଭୁବନେଶ୍ୱର ବିମାନ ବନ୍ଦରନୁ ପହଞ୍ଚିଥିଲେ। ସେନୁ ସେ ରାଜ୍ୟ ବିଜେପି କାର୍ଯ୍ୟାଳୟକେ ଯାଇଥିଲେ। ସେନୁ ଦଳର କାର୍ଯ୍ୟକର୍ତ୍ତାମାନଙ୍କର ସାଙ୍ଗେ ନିର୍ବାଚନ ସ୍ଥିତି ବାବଦେ ଆଲୋଚନା କରିଛନ୍। ବିଜୁ ଜନତା ଦଳର ସଭାପତି ଆର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରନ ରୋଡ୍ ଶୋ କରିବେ। ସେ ସଞ୍ଜବେଳେ ଏକାମ୍ର ନିର୍ବାଚନ ମଣ୍ଡଳୀନୁ ଦଳୀୟ ସାଂସଦ ପ୍ରାର୍ଥୀ ଆର୍ ବିଧାୟକ ପ୍ରାର୍ଥୀଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀ ପଟ୍ଟନାୟକ ସଞ୍ଜର 6:20 ନବୀନ ନିବାସନୁ ବାହାରିବେ। ଏତାରୁତୁରୁ ବିଡିଏ କଲୋନୀ ଛକନୁ ସୁନ୍ଦରପଦା ହାଟ ତକ୍ ରୋଡ୍ ଶୋ କରିବେ। ଏତାକେ ନଜରଥି ରଖିକରି କମିଶନରେଟ୍ ପୁଲିସ୍ ତରଫୁ ଏ ସବୁ ଇଲାକାନ ଟ୍ରାଫିକ୍ କଟକଣା ଜାରି କରାଯାଇଛି। ଅଖିଲ ଭାରତ କଂଗ୍ରେସ କମିଟି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ଆର୍ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଉ ଦଳର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଆଇବା ହପ୍ତାଥି ଓଡ଼ିଶା ଆସିବେ। ମେ 26 ଦିନ ରାହୁଲ ଗାନ୍ଧୀ ଓଡ଼ିଶା ଆସିବାର୍କେ ଥିବାର ବେଳେ 27 ମଲ୍ଲିକାର୍ଜୁନ ଖଡ୍ଗେ ଆର୍ 28 ପ୍ରିୟଙ୍କା ଗାନ୍ଧୀ ଆସିବେ ବୋଲି ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍। କଂଗ୍ରେସର ଏହି ନେତାମାନେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପାରାଦୀପ ଆର୍ ମୟୂରଭଞ୍ଜନୁ ଦଳୀୟ ପ୍ରାର୍ଥୀମାନଙ୍କ ଲାଗି ପ୍ରଚାର କରିବାର କାର୍ଯ୍ୟକ୍ରମ ରହିଛି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଜି ବିଧାନସଭା କ୍ଷେତ୍ର ଲାଗି ନିୟୋଜିତ ହୋଇଥିବାର ପୁଲିଂ ଅଧିକାରୀ ସୁଶୀଲ କୁମାର ଆଚାର୍ଯ୍ୟଙ୍କର ମୃତ୍ୟୁଥି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଦୁଃଖ ପ୍ରକାଶ କରିଛନ୍। ଏତାର ସହିତ ନିର୍ବାଚନ ଆୟୋଗଙ୍କର ଘୋଷଣା ଅନୁସାରେ ସୁଶୀଲ କୁମାର ଆଚାର୍ଯ୍ୟଙ୍କର ପରିବାରକେ 15 ଟଙ୍କାର ଅତିରିକ୍ତ ଅନୁକମ୍ପାମୂଳକ ସହାୟତା ରାଶି ଦିଆଯିବ ବୋଲି ସେ କହିଛନ୍। ସମ୍ବଲପୁର ଜିଲ୍ଲାନ ଏବେ 25 ଦିନ ଭୋଟ୍ ହେବା। ଏତାକେ ନଜରଥି ରଖିକରି ନିର୍ବାଚନ ଆଘର 72 ଆର୍ ନିର୍ବାଚନ ଫଲ ଘୋଷଣା ହେବାର ତକ୍ ଶାନ୍ତି ଶୃଙ୍ଖଳା ବଜାୟ ରଖବାର ଲାଗି ସମ୍ବଲପୁର ଜିଲ୍ଲାପାଲ ଅକ୍ଷୟ ସୁନୀଲ ଅଗ୍ରୱାଲ ମାର୍ଗଦର୍ଶିକା ଜାରି କରିଛନ୍। ଏ ମାର୍ଗଦର୍ଶିକା ସବୁ ରାଜନୈତିକ ଦଳର ପ୍ରାର୍ଥୀମାନଙ୍କ ପାଖକେ ପଠାଇ ଦିଆଯାଇଛି। ଏଥି କୁହାଯାଇଛି ଯେ ନିର୍ବାଚନ ଆଘର 72 ବହୁତ ଗୁରୁତ୍ୱପୂର୍ଣ୍ଣ ଆଏ। ସେଥିଲାଗି ନିଜର ସମର୍ଥକ, ପ୍ରଶଂସକ ଆର୍ କର୍ମୀ ଯେନ୍ତା ଶାନ୍ତି ଶୃଙ୍ଖଳା ବଜାୟ ରଖିବେ ସେ ତାର ଉପରେ ପ୍ରାର୍ଥୀମାନେ ଧ୍ୟାନ ଦେବାର୍କେ କୁହାଯାଇଛି। ଜାତୀୟ ପ୍ରତିଯୋଗିତା ଇଣ୍ଡିଆ ସ୍କିଲ 2024 ଓଡ଼ିଶାର ପ୍ରତିଯୋଗୀମାନେ ମୋଟ 52 ପଦକ ହାସଲ କରିଛନ୍। ନୂଆଦିଲ୍ଲୀ ଯଶୋଭୂମିଠାରେ ଗଲାକାଲି ହୋଇଥିବାର ଗୋଟିଏ ସ୍ୱତନ୍ତ୍ର କାର୍ଯ୍ୟକ୍ରମଟି ଏ ସଫଲ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏଣୁ ଜଣାଇ ଦିଆଯାଇପାରେ ଯେ ଭାରତ ସରକାରଙ୍କର ଜାତୀୟ ଦକ୍ଷତା ବିକାଶ ନିଗମ ତରଫୁ ଗଲା 15 ଇଣ୍ଡିଆ ସ୍କିଲ ପ୍ରତିଯୋଗିତା ମୂଲ ହୋଇଥିଲା। ଏଥି ଓଡ଼ିଶା ସହିତ ଭିନ୍ ଭିନ୍ ରାଜ୍ୟ ଆଉ କେନ୍ଦ୍ରଶାସିତ ଇଲାକାର 900 ଅତକା ପ୍ରତିଯୋଗୀ ଭାଗ ନେଇଥିଲେ। ପ୍ରତିଯୋଗିତାଥି ମୋବାଇଲ ରୋବୋଟିକ୍ସ, ଇନ୍ଫର୍ମେସନ ନେଟୱାର୍କ ବାଗିର 48 ସ୍କିଲ୍ଥି ଓଡ଼ିଶାର ପ୍ରତିଯୋଗୀମାନେ ଦକ୍ଷତା ପ୍ରଦର୍ଶନ କରିଥିଲେ। ଏଥି ଭଲ ପ୍ରଦର୍ଶନ କରିଥିବାର ପ୍ରତିଯୋଗୀମାନେ ଆଇବା 9 ଦିନ ଫ୍ରାନ୍ସନ ହେବାର୍କେ ଥିବାର ୱାର୍ଲଡ ସ୍କିଲ୍ ପ୍ରତିଯୋଗିତାଥି ଭାଗ ନେବେ। ଉତ୍ତର ପଶ୍ଚିମ ଦିଗୁ ଗରମ ପବନ ବୋହୁଥିବାରୁ ରାଇଜେ ଫେର୍ ତାତି ବଢ଼ୁଛେ ବୋଲି ଭୁବନେଶ୍ୱର ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ସୂଚନା ଅନୁସାରେ ଏବେ କାଲି ତ କଳାହାଣ୍ଡି ଆର୍ ବଲାଙ୍ଗୀର ଜିଲ୍ଲାର ଗୋଟେ ଯୋଡ଼େ ଜାଗା ସହିତ ରାଜ୍ୟର କେତେଟା ଜାଗାନ ଧୋକାଗଡ୍ଡି ଆର୍ ଚଡ଼କ ମାରିପାରେ। ଏଛିନିର ଆଞ୍ଚଳିକ ଖବର ଏନୁ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଜୁହାର।